ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସ୍ୱାଧୀନତା ଦିବସ ଆଘର ସଂଜେ ରାଷ୍ଟ୍ରକେ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଲେ ଜୁଆନ ପିଢ଼ି ଶକ୍ତି ଆର୍ ଉତ୍ସାହର ବଲେ ଦେଶ ନୂଆ ଶିଖରତୀ ପହଞ୍ଚବା। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାନୁ ଆଇବା କାଏଲ ଜାତୀୟ ପତାକା ଉତ୍ତୋଳନ ସାଙ୍ଗେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରଠାରେ ହୋଇଥିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଆଉ ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର ଦୁଇଜଣ ପୁଲିସ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁଲିସ ପଦକ ଆର୍ 11 ଜଣଙ୍କୁ ମିଳିବା ପୁଲିସ ପଦକ। ଦେଶର ଯୁଆନ ପିଢ଼ି ଶକ୍ତି ଆର୍ ଉତ୍ସାହର ବଲେ ଆମର ଦେଶ ନୂଆ ଶିଖରତୀ ପହଞ୍ଚବା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ସ୍ୱାଧୀନତା ଦିବସର ଆଘନୁ ଆଇ ସଞ୍ଜବେଳେ ରାଷ୍ଟ୍ରକେ ସମ୍ବୋଧନ କରିକରି ରାଷ୍ଟ୍ରପତି କହିଛନ୍ ଯେ ଯୁଆନ ପିଢ଼ିର ମନ ଆର୍ ମସ୍ତିଷ୍କେ ବିକଶିତ କରବାରଟା ଆମର ପ୍ରାଥମିକତା ଆଏ। ଏ ପରିପ୍ରେକ୍ଷୀ 2020 ନୁ ମୂଲ ହୋଇଥିବା ଜାତୀୟ ଶିକ୍ଷାନୀତି ନିର୍ଯାସ ପ୍ରକାଶ ପାଇବାରଟା ମୂଲ ହୋଇଛି। ସେନ୍ତା ଯୁବ ପ୍ରତିଭାର ପୂରା ଉପଯୋଗ କରବାର ଲାଗି ସରକାର ଦକ୍ଷତା ନିଯୁକ୍ତି ଆର୍ ଅଲଗା ସୁଯୋଗର ସୁବିଧା ଲାଗି ପଦକ୍ଷେପ ନେଇଛନ୍। ରୋଜଗାର ଆର୍ ଦକ୍ଷତା ବିକାଶ ଲାଗି ପ୍ରଧାନମନ୍ତ୍ରୀଙ୍କର 5 ଯୋଜନା ଜରିଏ 5 ଭିତରେ 4,10,00,000 ଯୁଆନ ପିଢ଼ି ଲାଭ ପାଇବେ। ସରକାରଙ୍କର ଏହି ନୂଆ ପଦକ୍ଷେପ ଅଧୀନତି 1,00,000,000 ଯୁଆନ 5 ଭିତରେ ଭଲ କମ୍ପାନୀମାନଙ୍କେ ଇଣ୍ଟର୍ଣ୍ଣସିପ୍ କରିବେ। ଏସବୁ ପଦକ୍ଷେପ ବିକଶିତ ଭାରତ ଗଠନ ଦିଗେ ଗୋଟିଏ ମୌଳିକ ଅବଦାନ ହେବା ବୋଲି ରାଷ୍ଟ୍ରପତି କହିଛନ୍। ସେ ଆହୁରି କହିଛନ୍ ଯେ ଗଲା କେତେ ବଛର ଭିତରେ ଭାରତ ମହାକାଶ ଗବେଷଣା କ୍ଷେତ୍ର ନ ଅଭୂତପୂର୍ବ ଅଗ୍ରଗତି କରିଛି। ଆଇବା ବଛର ଗଗନଯାନ ମିଶନର ଉତ୍କ୍ଷେପଣକେ ଉତ୍ସାହତୀ ସଭେ ଟାକିକରି ଅଛନ୍, ଯେନ୍ଟାକି ଭାରତର ପହିଲା ମାନବ ମହାକାଶ ଯାତ୍ରା ଥି ଭାରତୀୟ ମହାକାଶଚାରୀଙ୍କର ଗୋଟିଏ ଦଲ୍କେ ମହାକାଶକେ ନେଇକରି ଯିବା ବୋଲି ରାଷ୍ଟ୍ରପତି କହିଛନ୍। ସେ ଆହୁରି କହିଛନ୍ ଯେ ଗଲା 10 ଭିତରେ କ୍ରୀଡ଼ା କ୍ଷେତ୍ରର ଦେଶ ବହୁତଟେ ଆଗ୍କେ ବଢ଼ିଛେ। କ୍ରୀଡ଼ା ଭିଭିଭୂମିର ବିକାଶକେ ସରକାର ପ୍ରାଥମିକତା ଦେଉଥିବା ବେଳେ ତାର ସୁଫଲ ଭିଲ୍ ଦେଖିବାର୍କେ ମିଳିଛି। ଏଛେନ୍ ଶେଷ ହୋଇଥିବାର ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାନ ଭାରତୀୟ ଦଲ ନିଜର ସର୍ବୋତ୍ତମ ଚେଷ୍ଟା କରିଥିଲା। ଖେଳାଳିମାନଙ୍କ ନିଷ୍ଠା ଆର୍ କଠିନ ପରିଶ୍ରମକେ ରାଷ୍ଟ୍ରପତି ପ୍ରଶଂସା କରିଛନ୍। ରାଷ୍ଟ୍ରପତି କହିଛନ୍ ଯେ ପୃଥିବୀର 5 ବଡ଼ ଅର୍ଥନୀତି ଭାରତ ଠାନ୍ ପାଇଛେ। ବହୁତ ଜଲ୍ଦି 3 ବଡ଼ ଅର୍ଥନୀତି ଭିତରୁ ଗୋଟେ ହେବାର୍କେ ଯାଉଛେ। ଇଟା ଖାଲି ଚାଷୀ ଆର୍ ଶ୍ରମିକମାନଙ୍କର ଖୁବ୍ଟେ ପରିଶ୍ରମ, ନୀତି ନିର୍ମାତା ଆର୍ ଉଦ୍ୟମୀମାନଙ୍କର ଦୂରଦୃଷ୍ଟି ଆର୍ ଦୂରଦର୍ଶୀ ସମ୍ପନ୍ନ ନେତୃତ୍ୱ ଲାଗି ସମ୍ଭବ ହୋଇପାରିଛେ। ସେନ୍ତା 2021-2024 ମସିହା ଭିତରେ 8% ଅଭିବୃଦ୍ଧି ହାର ହାସଲ କରିକରି ଭାରତ ସବୁଠାନୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ବଡ଼ ଅର୍ଥବ୍ୟବସ୍ଥାତି ପରିଣତ ହୋଇଛେ। ଇଟା ହେବାରୁ ଖାଲି ଲୋକଙ୍କର ପାଖେ ଅତକା ଟଙ୍କା ପହଞ୍ଚିଛେ ସେଟା ନୁହେଁ, ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କର ସଂଖ୍ୟା ଭିଲ୍ ବହୁତଟେ କମିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଏଲ 78 ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରନୁ ଜାତୀୟ ପତାକା ଉତ୍ତୋଳନ ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏ ବଛର ସ୍ୱାଧୀନତା ଦିବସର ବିଷୟ ହେଉଛି ବିକଶିତ ଭାରତ 2047। ଜନଭାଗିଦାରୀକେ ବଢ଼ାବାର ଉଦ୍ଦେଶ୍ୟ ଲାଲକିଲ୍ଲାଠାରେ ସମାରୋହକେ ଆସିବାର ଲାଗି 6,000 ସ୍ୱତନ୍ତ୍ର ଅତିଥିଙ୍କୁ ନିୟୁକ୍ତା ଦିଆଯାଇଛି। ଇତାର ଭିତରେ ଯୁଆନ ପିଢ଼ି, ଆଦିବାସୀ ସମ୍ପ୍ରଦାୟ, ଚାଷୀ, ମହିଳା ଆର୍ ଅଲଗା ସ୍ୱତନ୍ତ୍ର ଅତିଥିମାନେ ରହିଛନ୍। ଏହି ବ୍ୟକ୍ତିବିଶେଷ ଭିନ୍ ଭିନ୍ ସରକାରୀ ଯୋଜନା ଆର୍ ପ୍ରୋହାହନ ସାହସ୍ତି ଭିନ୍ ଭିନ୍ କ୍ଷେତ୍ର ନଭ ଭଲ୍ ପ୍ରଦର୍ଶନ କରିଛନ୍। ସେନ୍ତା ଭିନ୍ ଭିନ୍ ରାଜ୍ୟ ଆର୍ କେନ୍ଦ୍ରଶାସିତ ଇଲାକାନୁ ପାରମ୍ପରିକ ପୋଷାକ ପିନ୍ଧିକରି ଆସିବାର ଲାଗି ପାଖାପାଖି 2,000 ଲୋକଙ୍କୁ ନିୟୁକ୍ତା ଦିଆଯାଇଛି। ଇତାର ସହିତ ମାଇ ଗଭ୍ ଆର୍ ଆକାଶବାଣୀର ମିଳିତ ସହଯୋଗ ଥି ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫ ହୋଇଥିବା ଭିନ୍ ଭିନ୍ ଅନ୍ଲାଇନ୍ ପ୍ରତିଯୋଗିତାର 3,000 ବିଜେତା ଏହି ଉତ୍ସବଟି ସାମିଲ ହେବେ ବୋଲି ସୂଚନା ମିଳିଛି। ସେନ୍ତା ଭୁବନେଶ୍ୱର ହେବାର୍କେ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ହୋଇଥିବା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପଦଯାତ୍ରାରେ ସାମିଲ ହୋଇଛନ୍। ଏହି ପଦଯାତ୍ରା ଆଜି ସକାଳ ବେଳା ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିକରି ମୁକ୍ତେଶ୍ୱର ମନ୍ଦିର ତକ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇକରି କହିଛନ୍ ଯେ ଜାତୀୟ ପତାକା ଆମର ଦେଶ ଲାଗି ବହୁତ ସମ୍ମାନ ଆର୍ ଗୌରବ ବହନ କର୍ସି। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଆର୍ ସୌହାର୍ଦ୍ଦ୍ୟର ଆଦର୍ଶୀ ଅନୁପ୍ରାଣିତ କରିଥିସି। ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଆର୍ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ ଆଏ। ଫି ଦେଶବାସୀ ଜାତୀୟ ପତାକାକେ ନେଇକରି ଗର୍ବ ଅନୁଭବ କରସନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏହି ପଦଯାତ୍ରାଟି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆର୍ ସାଧାରଣ ଲୋକମାନେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଭିନ୍ ଭିନ୍ ଇଲାକାନ ହର୍ ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ହୋଇଯାଇଛି। ସମ୍ଭଲପୁର ଜିଲ୍ଲା ପ୍ରଶାସନ ତରଫ ହର୍ ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ଆଜି ସକାଳବେଳା ଗୋଟିଏ ମାରାଥନ ହୋଇଥିଲା। ଏହି ମାରାଥନ ସମଲେଇ ମନ୍ଦିରରୁ ବାହାରିକରି ନେଲସନ୍ ମଣ୍ଡେଲା ଛକ ତକ ଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ହୋଇଥିବା ତ୍ରିରଙ୍ଗା ଶୋଭାଯାତ୍ରାଟି ମିଶନ ଶକ୍ତି ସଦସ୍ୟା ଭିନ୍ ଭିନ୍ ବିଦ୍ୟାଳୟ ଆର୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଉ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ତରଫ ହୋଇଥିବା ତ୍ରିରଙ୍ଗା ଅଭିଯାନଟି ଜିଲ୍ଲାପାଳ ଅନ୍ୟା ଦାସ ଆର୍ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗାଡ଼େ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଜାତୀୟ ପତାକା ଦେଖାଇକରି ବାଇକ୍ ରାଲିକେ ଶୁଭାରମ୍ଭ କରିଥିଲେ। ଏହି ବାଇକ୍ ରାଲି ନୂଆପଡ଼ା ସହର ବୁଲିକରି ସଲିଆ ସହିଦ ସ୍କୃତିସ୍ତମ୍ଭ ତକ ପହଞ୍ଚଥିଲା। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଡିଗ୍ରୀ ମହିଳା ମହାବିଦ୍ୟାଳୟ ହରଘର ତ୍ରିରଙ୍ଗା ଆର୍ ମା ପାଇଁ ବୃକ୍ଷଟେ କାର୍ଯ୍ୟକ୍ରମ ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ। 78 ନମ୍ଘର ସ୍ୱାଧୀନତା ଦିବସ ପାଳନ ହେବାର ଆଗରୁ ଦେଶର 1037 ଜଣ ପୁଲିସ୍, ଅଗ୍ନିଶମ ବାହିନୀ, ହୋମଗାର୍ଡ ଆର୍ ବେସାମରିକ ସୁରକ୍ଷା ସେବା କର୍ମଚାରୀଙ୍କୁ ବୀରତା ଆଉ ସେବା ପଦକ ଦିଆଯିବାର ଲାଗି ଘୋଷଣା କରାଯାଇଛି। ଏଥି ଓଡ଼ିଶାର 2 ପୁଲିସ୍ ଅଧିକାରୀ ସଚ୍ଚିଦାନନ୍ଦ ରଥ ଆର୍ ସୁରେଶ ଦେବଦତ୍ତ ସିଂଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ ଆର୍ 11 ଜଣ ପୁଲିସ୍ ପଦକ ପାଇବାରକେ ମନୋନୀତ ହୋଇଛନ୍। ବିଶେଷ ଉଲ୍ଲେଖନୀୟ କାମ ଲାଗି ରାଷ୍ଟ୍ରପତି ପଦକ ଆର୍ କର୍ତ୍ତବ୍ୟନିଷ୍ଠା ଆର୍ ମୂଲ୍ୟବାନ ସେବା ଲାଗି ସେବା ପଦକ ଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫ କୁହାଯାଇଛି ଯେ 213 ଜଣ ଯବାନଙ୍କୁ ବୀରତା ପଦକ ଲାଗି ବଛାଯାଇଛି। 94 ରାଷ୍ଟ୍ରପତି ପଦକ ଭିତରେ 75 ପୁଲିସ୍ ସେବା, 8 ଅଗ୍ନିଶମ ସେବା, 8 ବେସାମରିକ ପ୍ରତିରକ୍ଷା ଆର୍ ହୋମଗାର୍ଡ ସେବା ଆର୍ 3 ସଂଶୋଧନ ସେବାକେ ଦିଆଯିବା। ସେନ୍ତା 729 ଜଣ କର୍ମଚାରୀଙ୍କୁ ପ୍ରଶଂସନୀୟ କାମ ଲାଗି ସେବା ପଦକ ଦିଆଯିବା ବୋଲି ଘୋଷଣା କରାଯାଇଛି। ଦେଶର 9 ରାଜ୍ୟର 12 ରାଜ୍ୟସଭା ଆସନ୍ତି ଉପନିର୍ବାଚନ ହେବା। ଏଥିଲାଗି ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିଛି। ଇତାର ଭିତରେ ଓଡ଼ିଶାର ଗୋଟିଏ ଆସନ ରହିଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆଇବା 21 ତାରିଖ ରହିଛି। 22 ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରାଯିବା ଆଉ 27 ତାରିଖ ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରବା। ଆଇବା ମାସର 3 ଦିନ ନିର୍ବାଚନ ହେବା ବୋଲି ସୂଚନା ମିଳିଛି। ସୁବର୍ଣ୍ଣପୁର ଆର୍ ବୌଦ୍ଧ ଭିତରେ ତିଆରି ହୋଇଥିବା ନୂଆ ରେଲ ଲାଇନ୍ଟି ଆଜି ରେଲ୍ ଇଞ୍ଜିନ୍ର ଟ୍ରାଏଲ୍ ରନ୍ କରାଯାଇଛି। ଏହି ଇଞ୍ଜିନ୍କେ ଦକ୍ଷିଣ ପୂର୍ବାଞ୍ଚଳ ସର୍କଲ ରେଲ୍ ବିଭାଗର ଅଧିକାରୀ ଆର୍ ଯନ୍ତ୍ରୀମାନେ ସ୍ୱାଗତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ତେଲନଦୀ ପୋଲ ଦେଇକରି ଜିଲ୍ଲାର ମନମୁଣ୍ଡା ପୁରୁଣା ପାଣି ଷ୍ଟେସନ୍କେ ପହିଲା ଖେପେ ରେଲ୍ ଇଞ୍ଜିନ୍ ଟ୍ରାଏଲ୍ ରନ୍ ହୋଇଛି। ପୁରୀ ଶ୍ରୀମନ୍ଦିର ଆଇଷ୍ଠାନୁ ଝୁଲନ୍ ଯାତ୍ରା ମୂଲ ହୋଇଛି। ଶ୍ରାବଣ ଉଜ୍ଜଲ ପଖର ଦଶମୀ ତିଥିନୁ ଏହି ଯାତ୍ରା ମୂଲ ହୋଇକରି ଭୁଦୋ ମାସର ଅନ୍ଦାର ପଖର ପ୍ରତିପଦା ତକ 7 ଧରିକରି ଯାତ୍ରା ଚାଲବା। ଶ୍ରୀକ୍ଷେତ୍ର ଭିନ୍ ଭିନ୍ ମଠନ ଝୁଲନ୍ ଯାତ୍ରା ହେସି। ଶ୍ରୀମନ୍ଦିର ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଉତ୍ରୁ ଶ୍ରୀଦେବୀ, ଭୂଦେବୀ ଆର୍ ମଦନମୋହନ ମୁକ୍ତି ମଣ୍ଡପନ ହୋଇଥିବାର ଝୁଲନ୍ ମଣ୍ଡପକେ ବିଜୟ କରିଛନ୍। ରାଜ୍ୟକେ ଆଇବା ସେପ୍ଟେମ୍ବର ମାସ ତକ 5 ମହାବଳ ବାଘ ଆସିବେ ବୋଲି ବନ୍ୟପ୍ରାଣୀ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶାନ୍ତ ନନ୍ଦ କହିଛନ୍। ସେ କହିଛନ୍ ଯେ ବରଗଡ଼ର ଦେବ୍ରିଗଡ଼ନ 3 ଆର୍ ଶିମିଳିପାଳନ 2 ମହାବଳ ବାଘ ଛଡ଼ାଯିବା। ଏଥିଲାଗି ବାଘ ଚିହ୍ନଟ କରାଯାଇକରି ଆଇନଗତ ପ୍ରକ୍ରିୟା ଶେଷ ହୋଇଛି ବୋଲି ଶ୍ରୀ ନନ୍ଦ କହିଛନ୍। ସେନ୍ତା ଚଳିତ ମାସର ଶେଷ ତକ ଆନିମାଲ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ଟି ଅଲିପୁର ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକେ 2 ଜିରାଫ ଅଣାଯିବା। ଖଣିଜ ଅଧିକାର ଉପରେ ବାକି ଥିବା ଟିକସ ଆଦାୟ ରାଜ୍ୟ ସରକାର କରିପାରିବେ ବୋଲି ସୁପ୍ରିମକୋର୍ଟ ଫଟିକ୍ କରିଛନ୍। ଏ ବାବଦେ ଗୋଟିଏ ମାମଲାର ଶୁଣାଣି କରିକରି ସୁପ୍ରିମକୋର୍ଟ କହିଛନ୍ ଯେ ଏ ବାକି ଥିବା ଟିକସ 2005 ଏପ୍ରିଲ ମାସର 1 ତକ ଆଦାୟ କରାଯାଇପାରବା। ରାଜ୍ୟ ମୌସୁମୀର ପ୍ରଭାବତି ବର୍ଷା ଲାଗି ରହିଛି। ଆଇବାକାଏଲ, ସମ୍ଭଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୋନପୁର, କଳାହାଣ୍ଡି, ବୌଦ୍ଧ ସହିତ 19 ଜିଲ୍ଲାନ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ସ୍ୱାଧୀନତା ଦିବସ ଆଗର ସଂଜେ ରାଷ୍ଟ୍ରକେ ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଲେ ଜୁଆନ ପିଢ଼ିର ଶକ୍ତି ଆର୍ ଉତ୍ସାହର ବଲେ ଦେଶ ନୂଆ ଶିଖରତୀ ପହଞ୍ଚବା। ଦିଲ୍ଲୀର ଐତିହାସିକ ଲାଲକିଲାନୁ ଆଇବାକାଏଲ ଜାତୀୟ ପତାକା ଉତ୍ତୋଳନ ସାଙ୍ଗେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରଠାରେ ହୋଇଥିବା ହର୍ ଘର ତ୍ରିରଙ୍ଗା ଅଭିଯାନଟି ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଆଉ ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର 2 ପୁଲିସ୍ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁଲିସ୍ ପଦକ ଆର୍ 11 ଜଣଙ୍କୁ ମିଳିବା ପୁଲିସ୍ ପଦକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।